ଯେଉଁଠି ମାଆର ପଣତକାନି ଛୁଆଁରେ ଲୁହ ଗଙ୍ଗା ପାଣି ହୋଇଯାଏ, ଯେଉଁଠି ବାପାଙ୍କର ସ୍ନେହଭରା ଡାକରେ ମନତଳେ ସୁଖର ଅମୃତ ବର୍ଷିଯାଏ, ଯେଉଁଠି ବଡ଼ମାନଙ୍କ ପ୍ରତି ଅସୀମ ଭକ୍ତି ଆଉ ସାନମାନଙ୍କ ପାଇଁ ଅଜସ୍ର ସ୍ନେହ ଆଉ ଆଦର ଭରି ରହିଥାଏ, ସେଠି ଘର ଆଉ ସାଧାରଣ ଘରଟିଏ ହୋଇ ରହେ ନାହିଁ। ସେଇ ଘର ପାଲଟି ଯାଏ ଶ୍ରୀମନ୍ଦିର।